ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଦେଶେ ସାମୁଦ୍ରିକ ଐତିହ୍ୟକେ ନେଇକରି ଭାରତ ଦେଖୋ ଅପ୍ନା ଦେଶ କାର୍ଯ୍ୟକ୍ରମ ହେଉଛି। ଏ ଅବସରରେ ବନ୍ଦର ଜାହାଜ ଚଳାଚଳ ଆଉ ଜଳମାର୍ଗ ମନ୍ତ୍ରଣାଳୟ ତରଫରୁ ପୁରୀ ତାଲବଣିଆ ପଡ଼ିଆନ 2 ନମ୍ବର ଇଣ୍ଡିଆନ୍ ଲାଇଟ୍ ହାଉସ୍ ଫେଷ୍ଟିଭାଲ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଫେଷ୍ଟିଭାଲକେ ଆଜି ଉଦ୍ଘାଟନ କରିବେ। ଏଥି କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଆଉ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଉ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର, କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆର୍ ସାଂସଦ ସମ୍ବିତ ପାତ୍ର ଉପସ୍ଥିତ ରହିବେ। ଲୋକମାନେ ଦୁଇଦିନିଆ ଇ ଫେଷ୍ଟିଭାଲକେ ମାହାଲିଆ ଦେଖିପାରିବେ। ଇତି ସମୁଦ୍ରଖଣି ଇଲାକାମାନଙ୍କର ଖାଦ୍ୟ ପସରା, ଲୋକନାଚ ଆଉ ଗୀତ, କୋଷ୍ଟାଲ ହାଟ, ବଲିଉଡ ଗାୟକମାନଙ୍କର ତରଫୁ ସଙ୍ଗୀତ ପରିବେଷଣ କରାଯିବା। ଶ୍ରୀକ୍ଷେତ୍ର ପୁରୀକେ ବାହାର ଜିଲ୍ଲାନୁ ଯାଇଥିବା ହବିଷ୍ୟାଳିମାନଙ୍କୁ ସବୁପ୍ରକାର ସୁବିଧା ଯୋଗାଇ ଦେବାରକେ ସରକାର ପ୍ରତିଶ୍ରତିବଦ୍ଧ ଆନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ସରକାର ହବିଷ୍ୟାଳିମାନଙ୍କର ସୁବିଧା ଲାଗି ରହିବାର ବ୍ୟବସ୍ଥା କରିଥିବାର ବେଳେ କେତେ ହବିଷ୍ୟାଳି ଇଥୁ ବଞ୍ଚିତ ହୋଇଥିବାର ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗ ପାଇବା ରୁତୁରୁ ଏକ୍ସ ହେଣ୍ଡେଲ୍ଟି କହିଛନ୍ ଯେ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଆର୍ ଜିଲ୍ଲାପାଳଙ୍କୁ ସବୁପ୍ରକାର ବନ୍ଦୋବସ୍ତ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ହବିଷ୍ୟାଳି ମହିଳାମାନଙ୍କର ମହାପୁରଙ୍କ ଲାଗି ସେବା ଆଉ ସମର୍ପଣ ଓଡ଼ିଶାକେ ସମୃଦ୍ଧ କରବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଗଲାକାଲ ପୁରୀ ବୃନ୍ଦାବତୀ ନିବାସନ ରାଇଦାମୋଦର ବ୍ରତର ଶୁଭାରମ୍ଭ କରିକରି ଶ୍ରୀମତୀ ପରିଡ଼ା କହିଛନ୍ ଯେ ହବିଷ୍ୟାଳି ମହିଳାମାନଙ୍କୁ ଶ୍ରୀକ୍ଷେତ୍ର ପୁରୀନ ଆଧ୍ୟାତ୍ମିକ ଆଉ ଧାର୍ମିକ ଶାନ୍ତି ଦେବା ଆର୍ ସେମାନଙ୍କୁ ସେବା ଯୋଗାଉଥିବା ଅଧିକାରୀ କର୍ମଚାରୀ ଆଉ ସ୍ୱେଚ୍ଛାସେବୀମାନେ ସେତ୍କି ଆଶୀର୍ବାଦ ପାଇବେ। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଇତି ଯୋଗ ଦେଇକରି କହିଛନ୍ ଯେ ହବିଷ୍ୟାଳିମାନଙ୍କର ବ୍ରତ ଲାଗି ଟଙ୍କା ମଞ୍ଜୁର ସହିତ ସବୁ ସହଯୋଗ କରାଯାଉଛି। ଇନ ଜଣେଇ ଦିଆଯାଇପାରେ ଯେ ଇ ବଛର କାର୍ତ୍ତିକ ବ୍ରତ ଲାଗି ସଂସ୍କୃତି ବିଭାଗ ତରଫୁ 2,57,50,000 ଟଙ୍କା ବ୍ୟୟ ଅଟକଳ ଅନୁମୋଦନ କରାଯାଇଛି। ରାଇଜେ ଇ ଆର୍ଥିକ ବଛର ଶେଷ ତକ୍ ଆୟୁଷ୍ମାନ ଭାରତ ଲାଗୁ କରାଯିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ସରକାର ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ କରବାରକେ କାମ ମୂଲ କରିଛନ୍। ଇତି ଲୁକେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇପାରିବେ। ସେ କହିଛନ୍ ଯେ ଆୟୁଷ୍ମାନ ଭାରତ ସାଙ୍ଗେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସମାନ ଭାବେ ଚାଲୁ ରହିବା, ଦୁଇ ଯୋଜନା ଲାଗି ଅଲଗା ଅଲଗା କାର୍ଡ ନାହିଁ ହୁଏ ବୋଲି ଡକ୍ଟର ମହାଲିଙ୍ଗ କହିଛନ୍। ହିତାଧିକାରୀଙ୍କର ପରିବାରର ସବୁ ସଦସ୍ୟଙ୍କ ଲାଗି ଗୋଟିଏ କାର୍ଡ ମିଳିବା, ଇତି ପରିବାରର ସଭେ ଚିକିତ୍ସା ସୁବିଧା ପାଇବେ। ପହିଲା କ୍ଷେପେ ରାଜ୍ୟର 1 କୋଟି ପରିବାରର ପାଖାପାଖି 3,50,00,000 ଲୋକଙ୍କୁ ଆୟୁଷ୍ମାନ ଆର୍ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାତି ସାମିଲ କରାଯିବା। ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାତି ଏତ୍କେ 57 ବୟସ ଲୋକେ ଲାଭ ପାଇବେ। ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାତି ହିତାଧିକାରୀମାନେ ରାଜ୍ୟ ବାହାରେ ବିଲ୍ ଚିକିତ୍ସା ସୁବିଧା ପାଇପାରିବେ। ରାଜ୍ୟ ଇ ବଛର ଧାନ ନେବାର୍ତ୍ତି ନିୟୋଜିତ ହେବାର୍କେ ଥିବା ଫି ଟ୍ରକ୍ଟି ଭେହିକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ VLTD ଲଗାବାରକେ ପରିବହନ କମିଶନର ଅମିତାଭ ଠାକୁର ନିର୍ଦ୍ଦେଶ ଦେଇଛନ୍। ନଭେମ୍ବର 15 ତାରିଖ ତକ୍ ଫି ଟ୍ରକ୍ଟି ଇ ଡିଭାଇସ୍ ଲାଗ୍ବା ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ତରଫୁ କୁହାଯାଇଛି। ଇନ ଜଣେଇ ଦିଆଯାଇପାରେ ଯେ ଇ ବଛର ରାଜ୍ୟ 86,00,000 ଟନ୍ ଧାନ ଘିନା ଲାଗି ଲକ୍ଷ୍ୟ ରଖାଯାଇଛି। ରାଇଜେ ଆଇବା ମାସ 15 ତାରିଖ ଦିନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ ହେବା। ଇତାର ଆଘନୁ ନଭେମ୍ବର 5 ତାରିଖ ତକ୍ ଇ ଯୋଜନାତି ଭତ୍ତା ପାଇବା ଲାଗି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ ହେବା। ଇ ଯୋଜନାତି 9 ଆର୍ 11 କ୍ଲାସ୍ର ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ 5,000 ଟଙ୍କା ମିଳିବା। ନଭେମ୍ବର 15 ତାରିଖ ଦିନ ରାଜକୋଷନୁ DBT ଜରିଏ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଏକାଉଣ୍ଟକେ ଇ ଟଙ୍କା ଯିବା। ସେଥିର୍ଲାଗି ଇ ମାସର 25 ତାରିଖ ତକ୍ ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଆର୍ ବ୍ୟାଙ୍କ ପାସ୍ବୁକ୍ର ପହେଲା ପୃଷ୍ଠ ଦେବାରକେ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନ ଶିକ୍ଷକ ଆର୍ ଯୁକ୍ତ 2 କଲେଜ ଅଧ୍ୟକ୍ଷ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ଚୂଡ଼ାନ୍ତ କରିବେ। ଖାଲି ସରକାରୀ ଆର୍ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିର୍ଲାଗି ଯୋଗ୍ୟ ହେବେ। ଦିଆଲି ପାଖେ ଆସୁଥିବାର ବେଳେ ଟ୍ରେନ୍ ଯାତ୍ରାକେ ସୁରକ୍ଷିତ କରବା ଲାଗି ପୂର୍ବତଟ ରେଳବାଇ ତରଫୁ ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରବାରକେ ଅନୁରୋଧ କରାଯାଇଛି। ସେଥିର୍ଲାଗି ପୂର୍ବତଟ ରେଳପଥ ତରଫୁ ଇଟାକେ ନେଇକରି ସ୍ୱତନ୍ତ୍ର ଅଭିଯାନ ମୂଲ କରାଯାଇଛି। ଟ୍ରେନ୍ଟି ଫୁଟ୍କା ସହିତ ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ, କିରାସିନ୍ ଆର୍ ଦହନଶୀଳ ସାମାନ ନେବାଟା ରେଳ ଅଧିନିୟମ 1999 ଅନୁସାରେ ଦଣ୍ଡନୀୟ ଅପରାଧ ହେ। ଟ୍ରେନ୍ଟି ଫୁଟ୍କା ନେଲେ 3 ବଛର ତକ୍ ଜେଲ୍ ହୋଇପାରେ। କେନ୍ଦ୍ରୀୟ ବଙ୍ଗୋପସାଗରନ ଆଇବା 22 ତାରିଖ ଦିନ ଗୋଟିଏ ଲଘୁଚାପ ହେବା, ଇଟା ଉତ୍ତର ପଶ୍ଚିମ ଦିଗ୍କେ ମୁହିଁକରି 24 ତାରିଖ ଆଡ଼େ ଅବପାତି ପରିଣତ ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଲଘୁଚାପର ପ୍ରଭାବ ଓଡ଼ିଶାନ ହପ୍ତେ ତକ୍ ରହିବା। ଇତାର ପ୍ରଭାବତି ଉପକୂଳ ଓଡ଼ିଶାନ 23-24 ତାରିଖ ତକ୍ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଇଛି। ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।